ହ୍ୟାଲୋ ସାର୍, ନମସ୍କାର। ହଁ, ମୁଁ ଆଦିତ୍ୟ ନଗରରୁ ନୂଆ ଡାକ୍ତର କହୁଛି। ଆଉ ଡ୍ରେନ ହେପଟେ ତଳପଟେ ଅଧା ହେଇକି ରହିଲା, ଏପଟେ ହେଲାନି, ଆମେ ବହୁତ ହଇରାଣ ହଉଛୁ। ଆଉ ଲୋକ ପଡ଼ିଯାଉଛନ୍ତି, ପିଲା ପଡ଼ିଯାଉଛନ୍ତି, ଆସିକି କଲ୍ ଦେଇକି ଯାଆନ୍ତୁ, କଲ୍ ଟିକେ ଖୁସି ହୁଅନ୍ତୁ। ଆଉ ବହୁତ ହଇରାଣରେ ଅଛୁ ଆଉ। କହିବି ମୂଳରୁ ପ୍ରଥମରୁ ସାର୍, ନମସ୍କାର।